ମୋର ପ୍ରିୟ ଦେଶବାସୀ ନମସ୍କାର। ମନର କଥା କହିବାକୁ ଆଜି ଇଚ୍ଛା ହେଉନି, ବୋଝ ଭଳି ଅନୁଭବ ହେଉଛି, ମନ ବ୍ୟଥିତ ହେଉଛି। ଗତ ମାସରେ ଯେତେବେଳେ ଆପଣଙ୍କ ସହ କଥା ହେଉଥିଲି ସେତେବେଳେ କୁଆପଥର ବୃଷ୍ଟିର ଖବର, ଅଦିନିଆ ବର୍ଷା, ଚାଷୀମାନଙ୍କ ବିପର୍ଯ୍ୟୟ ଚାଲିଥିଲା। ଏଇ କିଛିଦିନ ତଳେ ବିହାରରେ ହଠାତ୍ ଝଡ଼ତୋଫାନ ହେଲା, ଅନେକ ଲୋକ ମରିଗଲେ, ଅନେକ କ୍ଷତି ହେଲା, ଆଉ ଶନିବାର ଦିନ ଭୟଙ୍କର ଭୂମିକମ୍ପ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ଲାଗୁଛି ସତେ ଯେମିତି ପ୍ରାକୃତିକ ବିପତ୍ତିର ପ୍ରବାହ ଆରମ୍ଭ ହୋଇଯାଇଛି। ନେପାଳରେ ଭୟଙ୍କର ଭୂମିକମ୍ପର ବିପତ୍ତି, ଭାରତରେ ମଧ୍ୟ ଭୂମିକମ୍ପ ବିଭିନ୍ନ ରାଜ୍ୟରେ କିଛି ଲୋକଙ୍କର ମୃତ୍ୟୁର କାରଣ ହୋଇଛି, ସମ୍ପତ୍ତିର ମଧ୍ୟ କ୍ଷତି ହୋଇଛି, କିନ୍ତୁ ନେପାଳର କ୍ଷତି ଖୁବ୍ ଭୟଙ୍କର। 26 ଜାନୁଆରୀ 2001 କଚ୍ଛର ଭୂମିକମ୍ପକୁ ମୁଁ ଖୁବ୍ ନିକଟରୁ ଦେଖିଛି। ଏହି ବିପତ୍ତି କେତେ ଯେ ଭୟଙ୍କର ଏହାର କଳ୍ପନା ମୁଁ ଭଲଭାବେ କରିପାରୁଛି। ନେପାଳ କେଉଁ ପରିସ୍ଥିତି ଦେଇ ଗତି କରୁଥିବ, ସେ ପରିବାରଗୁଡ଼ିକର ସ୍ଥିତି କ'ଣ ଥିବ, ଏହାର କଳ୍ପନା ମୁଁ କରିପାରୁଛି। ହେଲେ ମୋର ପ୍ରିୟ ନେପାଳର ଭାଇ ଓ ଭଉଣୀମାନେ, ଆପଣଙ୍କର ଦୁଃଖ ସମୟରେ ଭାରତ ଆପଣଙ୍କର ସାଥିରେ ରହିଛି। ତତ୍କ୍ଷଣାତ୍ ସାହାଯ୍ୟ ପାଇଁ ଭାରତର ଯେକୌଣସି ସ୍ଥାନରେ ଏଭଳି ବିପତ୍ତି ଆସିଛି ସେଠାରେ ଆଉ ନେପାଳରେ ବି ସହାୟତା ପହଞ୍ଚାଇବା ଆରମ୍ଭ କରିଦେଇଛୁ। ସବୁଠାରୁ ପ୍ରଥମ କାମ ହେଲା ରେସ୍କ୍ୟୁ ଅପରେସନ, ଲୋକଙ୍କର ଜୀବନ ରକ୍ଷା କରିବା। ଏବେ ବି ଭଗ୍ନାବଶେଷ ତଳେ ରହିଯାଇଥିବା କିଛି ଲୋକ ଜୀବିତାବସ୍ଥାରେ ଥିବେ, ସେମାନଙ୍କୁ ଜୀବିତ ବାହାରକୁ ଆଣିବାର ଅଛି। ବିଶେଷଜ୍ଞମାନଙ୍କର ଦଳ ପଠାଯାଇଛି, ସାଙ୍ଗରେ ଏହି କାର୍ଯ୍ୟ ପାଇଁ ବିଶେଷ ତାଲିମପ୍ରାପ୍ତ ସ୍ନିଫର ଡଗ୍ମାନଙ୍କୁ ମଧ୍ୟ ପଠାଯାଇଛି। ଭଗ୍ନାବଶେଷ ତଳେ କୌଣସି ମଣିଷ ବଞ୍ଚି ରହିଥିଲେ ସ୍ନିଫର ଡଗ୍ ତାହା ଜାଣିପାରନ୍ତି। ଅଧିକରୁ ଅଧିକ ଲୋକଙ୍କୁ ଜୀବିତାବସ୍ଥାରେ ଉଦ୍ଧାର କରିବା ପାଇଁ ଆମର ସମ୍ପୂର୍ଣ୍ଣ ପ୍ରଚେଷ୍ଟା ରହିବ। ରେସ୍କ୍ୟୁ ଅପରେସନ ପରେ ରିଲିଫ କାର୍ଯ୍ୟ ମଧ୍ୟ କରିବାର ଅଛି, ଥଇଥାନ କାର୍ଯ୍ୟ ମଧ୍ୟ ଅନେକ ଦିନ ଲାଗିବ, କିନ୍ତୁ ମାନବିକତାର ଗୋଟିଏ ନିଜସ୍ୱ ଶକ୍ତି ରହିଛି। 125 କୋଟି ଦେଶବାସୀଙ୍କ ପାଇଁ ନେପାଳ ସେମାନଙ୍କର ନିଜର, ସେମାନଙ୍କର ଦୁଃଖ ମଧ୍ୟ ଆମର ଦୁଃଖ। ଭାରତ ସମ୍ପୂର୍ଣ୍ଣ ଚେଷ୍ଟା କରିବ, ଏହି ବିପତ୍ତି ସମୟରେ ନେପାଳର ପ୍ରତ୍ୟେକ ଲୋକଙ୍କର ଲୁହ ମଧ୍ୟ ପୋଛିବ, ତାଙ୍କ ହାତ ଧରିବ, ତାଙ୍କୁ ସହାୟତା ମଧ୍ୟ ପ୍ରଦାନ କରିବ। ନିକଟ ଅତୀତରେ ୟେମେନରେ ଆମର 100+ ଭାଇ ଭଉଣୀ ଫସି ରହିଥିଲେ, ଯୁଦ୍ଧର ଭୟଙ୍କର ବିଭୀଷିକା ମଧ୍ୟରୁ, ବମ୍ ବନ୍ଧୁକର ଭୟ ମଧ୍ୟରୁ, ଗୁଳିବର୍ଷଣ ମଧ୍ୟରୁ ଭାରତୀୟମାନଙ୍କୁ ଉଦ୍ଧାର କରିବା, ଜୀବିତାବସ୍ଥାରେ ବାହାର କରିବା ଗୋଟିଏ ବଡ଼ କଷ୍ଟକର କାର୍ଯ୍ୟ ଥିଲା, କିନ୍ତୁ ଆମେ କରିପାରିଲୁ। କେବଳ ସେତିକି ନୁହେଁ, ମାତ୍ର 7 ଦିନର ଗୋଟିଏ ଝିଅକୁ ଯେତେବେଳେ ରକ୍ଷା କରି ନେଇଆସିଲୁ ସେତେବେଳେ ଲାଗିଲା ଯେ ମାନବିକତାର ଶକ୍ତି କେଡ଼େ ବଡ଼। ଗୁଳିଗୋଳା ବରୁଷୁଥିବ, ମୃତ୍ୟୁର ତାଣ୍ଡବ ଲୀଳା ଚାଲିଥିବ, ଆଉ ଏପରି ପରିସ୍ଥିତିରେ 7 ଦିନର ସେହି ଝିଅଟି ନିଜ ଜୀବନକୁ ବଞ୍ଚାଇ ପାରିବ, ସେତେବେଳେ ମନରେ ସନ୍ତୋଷ ଆସେ। ବିଗତ ଦିନରେ ମୁଁ ବିଦେଶ ଗସ୍ତରେ ଯେଉଁଠିକି ମଧ୍ୟ ଗଲି, ଗୋଟିଏ କଥା ପାଇଁ ଅନେକ ଶୁଭେଚ୍ଛା ମିଳିଲା, ଆଉ ତାହା ଥିଲା ଆମ ଦ୍ୱାରା ୟେମେନରୁ ପ୍ରାୟ 48 ଦେଶର ନାଗରିକମାନଙ୍କର ଉଦ୍ଧାର କାର୍ଯ୍ୟ। ଆମେରିକା ହେଉ, ୟୁକେ ହେଉ, ଫ୍ରାନ୍ସ ହେଉ, ରୁଷ ହେଉ, ଜର୍ମାନୀ ହେଉ, ଜାପାନ ହେଉ, ପ୍ରତ୍ୟେକ ଦେଶର ନାଗରିକଙ୍କୁ ଆମେ ସାହାଯ୍ୟ କରିଥିଲୁ, ଆଉ ଏଥିଯୋଗୁଁ ଭାରତର ସେବା ପରମଧର୍ମର ମନ୍ତ୍ରକୁ ବିଶ୍ୱବାସୀ ଅନୁଭବ କରିଥିଲେ। ଆମର ବୈଦେଶିକ ମନ୍ତ୍ରଣାଳୟ, ଆମ ବାୟୁସେନା ଏବଂ ନୌସେନା ଏହି କାର୍ଯ୍ୟକୁ ଏତେ ଧୈର୍ଯ୍ୟ ଏବଂ ଦାୟିତ୍ୱର ସହ ତୁଲାଇଲେ ତାହା ଯେ ଆଗାମୀ ଦିନମାନଙ୍କରେ ବିଶ୍ୱବାସୀଙ୍କ ମନରେ ଅଭୁଲା ସ୍ମୃତି ହୋଇ ରହିବ, ଏହା ମୋର ବିଶ୍ୱାସ। କୌଣସି କ୍ଷତି ବିନା ସବୁ ଲୋକ ଉଦ୍ଧାର ପାଇଥିବାରୁ ମୁଁ ବହୁତ ଖୁସି। ଆହୁରି ମଧ୍ୟ ଭାରତର ବିଶେଷତ୍ୱ ହେଲା ଭାରତର ସଂସ୍କୃତି ଅତି ପ୍ରାଚୀନ। ନିକଟ ଅତୀତରେ ମୋ ଫ୍ରାନ୍ସ ଗସ୍ତ ସମୟରେ ମୁଁ ପ୍ରଥମ ବିଶ୍ୱଯୁଦ୍ଧର ଗୋଟିଏ ସ୍ମାରକୀ ନିକଟକୁ ଯାଇଥିଲି, କାରଣ ଏହା ପ୍ରଥମ ବିଶ୍ୱଯୁଦ୍ଧର 100 ବର୍ଷ ହୋଇଥିବା ସଙ୍ଗେ ସଙ୍ଗେ ଭାରତର ପରାକ୍ରମର 100 ବର୍ଷ, ଭାରତୀୟ ବୀର ଯବାନମାନଙ୍କର ବଳିଦାନର ମଧ୍ୟ ଏହା 100 ବର୍ଷ। ସେବା ପରମ ଧର୍ମ, ଏହି ଆଦର୍ଶକୁ କିଭଳି ଆମ ଦେଶ ଚରିତାର୍ଥ କରିଆସିଛି ତାହାର ମଧ୍ୟ ଏହା 100 ବର୍ଷ। ଏକଥା ମୁଁ ଏଇଥିପାଇଁ କହୁଛି ଯେ 1914-1918 ପର୍ଯ୍ୟନ୍ତ ଲାଗି ରହିଥିବା ପ୍ରଥମ ବିଶ୍ୱଯୁଦ୍ଧରେ ପ୍ରାୟ 15 ଲକ୍ଷ ଭାରତୀୟ ସୈନିକ ଜୀବନକୁ ଭୃକ୍ଷେପ ନ କରି ରଣାଙ୍ଗନକୁ ଓହ୍ଲାଇ ଆସିଥିବା କଥା ଖୁବ୍ କମ୍ ଲୋକ ଜାଣିଥିବେ। ଆଉ ଭାରତର ଯବାନ ନିଜ ପାଇଁ ମରିନଥିଲେ। ଭାରତ କୌଣସି ଦେଶକୁ ଅଧିକାର କରିବାକୁ ଚାହୁଁନଥିଲା, ନା ଚାହୁଁଥିଲା କୌଣସି ଦେଶର ଭୂମି। ତଥାପି ଭାରତୀୟ ସୈନ୍ୟ ଅଦ୍ଭୁତ ବୀରତ୍ୱ ପ୍ରଦର୍ଶନ କରିଥିଲେ। ବହୁତ କମ୍ ଲୋକ ଜାଣିଥିବେ ଯେ ଏହି ପ୍ରଥମ ବିଶ୍ୱଯୁଦ୍ଧରେ ଆମର ପ୍ରାୟ 74,000 ଯବାନ ନିଜ ପ୍ରାଣର ଆହୁତି ଦେଇଥିଲେ। ଏହା ମଧ୍ୟ ଗର୍ବର କଥା ଯେ ଏଥିପାଇଁ ପ୍ରାୟ 9,200 ସୈନିକଙ୍କୁ ବୀରତ୍ୱ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। କେବଳ ସେତିକି ନୁହେଁ, 11 ଜଣ ଅସାଧାରଣ ବୀରତ୍ୱ ସମ୍ପନ୍ନ ବ୍ୟକ୍ତିଙ୍କୁ ସର୍ବଶ୍ରେଷ୍ଠ ଭିକ୍ଟୋରିଆ କ୍ରସ୍ ସମ୍ମାନ ପ୍ରଦାନ କରାଯାଇଥିଲା। ବିଶେଷକରି ଫ୍ରାନ୍ସରେ ବିଶ୍ୱଯୁଦ୍ଧ ସମୟରେ ମାର୍ଚ୍ଚ 1915 ମସିହାରେ ପ୍ରାୟ 4,700 ଭାରତୀୟ ସୈନ୍ୟ ନିଜର ପ୍ରାଣବଳୀ ଦେଇଥିଲେ। ସେମାନଙ୍କ ସମ୍ମାନରେ ସେଠାରେ ଗୋଟିଏ ସ୍ମୃତିସ୍ଥଳ ନିର୍ମାଣ କରାଯାଇଛି। ଆମର ସେହି ପୂର୍ବପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଆଉ ସେମାନଙ୍କ ବୀରତ୍ୱ ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ମୁଁ ଯାଇଥିଲି। ଏ ସମସ୍ତ ଘଟଣାକୁ ଦେଖିଲେ ଆମେ ଦୁନିଆକୁ କହିପାରିବା ଯେ ଆମ ଦେଶ ବିଶ୍ୱର ଶାନ୍ତି ପାଇଁ, ବିଶ୍ୱବାସୀଙ୍କ ସୁଖ ପାଇଁ, ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ଚିନ୍ତା କରେ, କିଛି ନା କିଛି କରେ ଏବଂ ଆବଶ୍ୟକ ପଡ଼ିଲେ ଜୀବନକୁ ମଧ୍ୟ ବାଜିରେ ଲଗାଇ ଦେଇପାରେ। ୟୁନାଇଟେଡ୍ ନେସନ୍ସରେ ମଧ୍ୟ ପିସ୍ କିପିଂ ଫୋର୍ସରେ ସର୍ବାଧିକ ଯୋଗଦାନ କରିଥିବା ଦେଶମାନଙ୍କ ମଧ୍ୟରେ ଭାରତର ନାମ ପ୍ରଥମ ପଂକ୍ତିରେ ରହିଛି। ଏହା ହିଁ ତ ଆମ ପାଇଁ ଗର୍ବର ବିଷୟ। ବିଗତ ଦିନରେ 2 ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାର ସୁଯୋଗ ପାଇଲି। ଆମେ ପୂଜ୍ୟ ବାବା ସାହେବ ଆମ୍ବେଦକରଙ୍କର 125ତମ ଜନ୍ମବାର୍ଷିକୀ ପାଳନ କରୁଛୁ। ଅନେକ ବର୍ଷ ଧରି ମୁମ୍ବାଇରେ ତାଙ୍କ ସ୍ମୃତିସ୍ଥଳ ନିର୍ମାଣ ପାଇଁ ଜମି ବିବାଦ ଲାଗି ରହିଥିଲା। ମୁଁ ଏଥିରେ ସନ୍ତୁଷ୍ଟ ଯେ ଭାରତ ସରକାର ସେହି ଜମି ବାବା ସାହେବ ଆମ୍ବେଦକରଙ୍କର ସ୍ମୃତିସ୍ଥଳ ନିର୍ମାଣ ପାଇଁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିଭଳି ଦିଲ୍ଲୀରେ ବାବା ସାହେବ ଆମ୍ବେଦକରଙ୍କର ନାମରେ ଗୋଟିଏ ଆନ୍ତର୍ଜାତିକ କେନ୍ଦ୍ର ନିର୍ମାଣ ହେଉ। ସମଗ୍ର ବିଶ୍ୱବାସୀ ଏହି ମନୀଷୀଙ୍କୁ ଜାଣନ୍ତୁ, ତାଙ୍କ ଚିନ୍ତାଧାରାକୁ ଜାଣନ୍ତୁ, ତାଙ୍କ କାର୍ଯ୍ୟକୁ ଜାଣନ୍ତୁ। ଏହି କାର୍ଯ୍ୟ ବର୍ଷ ବର୍ଷ ଧରି ଅଟକି ହୋଇ ରହିଥିଲା, ଏହାକୁ ମଧ୍ୟ ପୂର୍ଣ୍ଣ କଲୁ, ଏହାର ଶିଳାନ୍ୟାସ କଲୁ ଏବଂ 20 ଧରି ଯେଉଁ କାମ ହୋଇପାରୁନଥିଲା ତାହାକୁ 20 ମଧ୍ୟରେ ପୂର୍ଣ୍ଣ କରିବାକୁ ସଂକଳ୍ପ କଲୁ। ଆଉ ଏହାସହ ଗୋଟିଏ କଥା ମୋ ମନକୁ ଆସୁଛି, ଆଉ ଆମେ ଏଥିପାଇଁ ଚେଷ୍ଟାରତ ମଧ୍ୟ। ଆଜି ବି ଆମ ଦେଶରେ କିଛି ପରିବାର ଅଛନ୍ତି ଯେଉଁମାନେ ମୁଣ୍ଡ ଉପରେ ମଇଳା ବୋହିବାକୁ ବାଧ୍ୟ ହେଉଛନ୍ତି। କଣ ଆମ ଦେଶରେ କିଛି ପରିବାରକୁ ମୁଣ୍ଡରେ ମଇଳା ବୋହିବାକୁ ପଡ଼ିବା ଭଳି କଥା ଆମକୁ ଶୋଭା ଦେଉଛି? ମୁଁ ସରକାରଙ୍କୁ ଆଗ୍ରହ ସହକାରେ କହିଛି ଯେ ଆମ୍ବେଦକରଙ୍କର 125ତମ ଜୟନ୍ତୀ ବର୍ଷରେ ଆମେ ଏ କଳଙ୍କିତ କାର୍ଯ୍ୟରୁ ସେମାନଙ୍କୁ ମୁକ୍ତ କରିପାରିବା। ଏବେ ଆମ ଦେଶରେ କୌଣସି ଗରିବ ଲୋକଙ୍କୁ ମୁଣ୍ଡରେ ମଇଳା ବୋହିବାକୁ ପଡ଼ୁ ଏଭଳି ପରିସ୍ଥିତିକୁ ଆମେ ସହ୍ୟ କରିପାରିବା ନାହିଁ। ସମାଜର ସହଯୋଗ ମଧ୍ୟ ଦରକାର। ସରକାର ମଧ୍ୟ ନିଜ କର୍ତ୍ତବ୍ୟ ପାଳନ କରିବା ଉଚିତ। ମୋର ଜନସାଧାରଣଙ୍କର ସହଯୋଗ ମଧ୍ୟ ଲୋଡ଼ା। ଆମକୁ ଏହି କାମ କରିବାର ଅଛି। ବାବା ସାହେବ ଆମ୍ବେଦକର ଜୀବନସାରା ଅନ୍ୟମାନଙ୍କୁ ଶିକ୍ଷିତ ହେବା ପାଇଁ କହୁଥିଲେ। ଆଜି ମଧ୍ୟ ଆମର ଅନେକ ଦଳିତ, ପୀଡ଼ିତ, ଶୋଷିତ ଓ ବଞ୍ଚିତ ସମାଜରେ ବିଶେଷକରି ଝିଅମାନଙ୍କ ପାଖରେ ଶିକ୍ଷା ପହଞ୍ଚିପାରିନାହିଁ। ବାବା ସାହେବ ଆମ୍ବେଦକରଙ୍କର 125ତମ ଜୟନ୍ତୀ ଅବସରରେ ଆମେ ସଂକଳ୍ପବଦ୍ଧ ହେବା ଆମ ଗାଁରେ, ସହରରେ, ସାହି ବସ୍ତିରେ ଗରିବରୁ ଗରିବତର ପରିବାରର ଝିଅ କିମ୍ବା ପୁଅ ଅପାଠୁଆ ହୋଇ ନ ରହୁ। ସରକାର ନିଜ କର୍ତ୍ତବ୍ୟ କରନ୍ତୁ, କିନ୍ତୁ ସମାଜ ଏଥିରେ ସହଯୋଗ କଲେ ନିଶ୍ଚିତ ଭାବେ ମନରେ ସନ୍ତୋଷ ମିଳିବ। ଗୋଟିଏ ଖୁସିର କଥା ଓ ଆଉ ଗୋଟିଏ ଦୁଃଖଦାୟକ କଥା ଆପଣମାନଙ୍କୁ କହିବାକୁ ଇଚ୍ଛା ହେଉଛି। ଭାରତର 2 ଝିଅ ଦେଶର ସୁନାମ ବୃଦ୍ଧି କରିଥିବାରୁ ମୁଁ ଗର୍ବ ଅନୁଭବ କରୁଛି। ଗୋଟିଏ ଝିଅ ସାଇନା ନେହୱାଲ ବ୍ୟାଡମିଣ୍ଟନ ଖେଳରେ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏବଂ ଆଉ ଗୋଟିଏ ଝିଅ ସାନିଆ ମିର୍ଜା ଟେନିସ୍ ଡବଲ୍ସ ଖେଳରେ ବିଶ୍ୱର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏ ଦୁହିଙ୍କୁ ଅଭିନନ୍ଦନ ଏବଂ ଦେଶର ସମସ୍ତ କନ୍ୟାରତ୍ନଙ୍କୁ ଶୁଭେଚ୍ଛା। ନିଜ ଲୋକଙ୍କର ପରିଶ୍ରମ ଏବଂ ପରାକ୍ରମ ଯୋଗୁଁ ଗର୍ବ ଅନୁଭୂତ ହେଉଛି, କିନ୍ତୁ ବେଳେବେଳେ ଆମେ ଧୈର୍ଯ୍ୟ ହରାଇ ବସୁ। ଯେତେବେଳେ ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ ଚାଲିଥିଲା ଆଉ ଆମେ ସେମିଫାଇନାଲରେ ଅଷ୍ଟ୍ରେଲିଆ ଦ୍ୱାରା ପରାସ୍ତ ହେଲୁ, ସେତେବେଳେ କିଛି ଲୋକଙ୍କ ଦ୍ୱାରା ଆମ ଖେଳାଳିଙ୍କ ଉଦ୍ଦେଶ୍ୟରେ ଯେଭଳି ଭାଷା ପ୍ରୟୋଗ କରାଗଲା, ସେମାନଙ୍କ ସହ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରାଗଲା, ହେ ମୋର ଦେଶବାସୀ, ଏଭଳି କରିବା ଆଦୌ ଉଚିତ ନୁହେଁ। ଏମିତି କିଛି ଖେଳ ଅଛି କି ଯେଉଁଥିରେ ଆଦୌ ପରାଜୟ ନାହିଁ? ବିଜୟ ଏବଂ ପରାଜୟ ତ ଜୀବନର 2 ଅଂଶ। ଆମ ଦେଶର ଖେଳାଳି ଯଦି କେବେ ହାରିଯାଇଛନ୍ତି, ତାହେଲେ ସେଭଳି ମୁହୂର୍ତ୍ତରେ ସେମାନଙ୍କୁ ଆଶ୍ୱସ୍ତ କରିବା ଉଚିତ, ସେମାନଙ୍କ ମନରେ ନୂତନ ଆଶା ସଞ୍ଚାର ହେବା ଭଳି ବାତାବରଣ ସୃଷ୍ଟି କରିବା ଉଚିତ। ମୋର ବିଶ୍ୱାସ ଯେ ଆଗକୁ ଆମେ ପରାଜୟରୁ ମଧ୍ୟ ଶିକ୍ଷା ଲାଭ କରିବା ଏବଂ ଯେଉଁ ବିଷୟ ଦେଶର ସମ୍ମାନ ସହ ଜଡ଼ିତ ସେଥିରେ କ୍ଷଣକରେ ସନ୍ତୁଳନ ନ ହରାଇ କ୍ରିୟା ପ୍ରତିକ୍ରିୟାରେ ମାତିଯିବା ନାହିଁ। ବେଳେବେଳେ ମୋ ମନରେ ଚିନ୍ତା ଜାଗ୍ରତ ହୁଏ, ଯେତେବେଳେ ଦେଖେ ଯେ କେଉଁଠି ଦୁର୍ଘଟଣାଟିଏ ଘଟିଲେ ଲୋକ ଏକାଠି ହୋଇଯାଆନ୍ତି ଆଉ ଗାଡ଼ିଟିକୁ ଜଳାଇ ଦିଅନ୍ତି। ଏସବୁ ଆମେ ଟେଲିଭିଜନରେ ମଧ୍ୟ ଦେଖିଥାଉଁ। ଦୁର୍ଘଟଣା ହେବା ତ ଉଚିତ ନୁହେଁ, ସରକାର ମଧ୍ୟ ସବୁ ପ୍ରକାର ଉଦ୍ୟମ କରିବା ଆବଶ୍ୟକ। ହେଲେ ମୋର ଦେଶବାସୀ, କୁହନ୍ତୁ ତ, ଏଭଳି ଭାବରେ ନିଜର କ୍ରୋଧ ପ୍ରକାଶ କରି ଟ୍ରକ୍କୁ ଜାଳିଦେବା, ଗାଡ଼ିକୁ ଜାଳିଦେବା, ମରିଥିବା ଲୋକ ତ କେବେ ଫେରିବ ନାହିଁ ନା? ଆମେ କ'ଣ ନିଜ ମନର କ୍ରୋଧକୁ ସନ୍ତୁଳିତ କରି ଆଇନକୁ ତାର କାର୍ଯ୍ୟ କରିବାକୁ ଦେଇପାରିବାନି? ଏକଥା ଚିନ୍ତା କରିବା କଥା। ସେ ଯାହା ହେଉ, ଆଜି ମୋର ମନ ଏସବୁ ଘଟଣା ଯୋଗୁଁ ବ୍ୟଥିତ, ବିଶେଷ କରି ପ୍ରାକୃତିକ ବିପତ୍ତି ଯୋଗୁଁ। ଏସବୁ ସତ୍ତ୍ୱେ ଧୈର୍ଯ୍ୟ ସହ, ଆତ୍ମବିଶ୍ୱାସ ସହ ଦେଶକୁ ମଧ୍ୟ ଆଗେଇ ନେବା। ଏ ଦେଶର ଯେକୌଣସି ବ୍ୟକ୍ତି ଦଳିତ ହେଉ, ପୀଡ଼ିତ ହେଉ, ଶୋଷିତ ହେଉ, ବଞ୍ଚିତ ହେଉ, ଆଦିବାସୀ ହେଉ, ଗାଁର ହେଉ, ଗରିବ ହେଉ, ଚାଷୀ ହେଉ, ଛୋଟ ବ୍ୟବସାୟୀ ହେଉ, ଯେ କେ ହେଉ, ସମସ୍ତଙ୍କର କଲ୍ୟାଣ ଉଦ୍ଦେଶ୍ୟରେ ଆମେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ି ଚାଲିବା। ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ସରିଛି, ବିଶେଷ କରି ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଗ୍ରୀଷ୍ମ ଛୁଟି କଟାଇବା ପାଇଁ ଯୋଜନା କରିଥିବେ। ସମସ୍ତଙ୍କୁ ମୋର ଶୁଭେଚ୍ଛା। ଆପଣଙ୍କର ଛୁଟି ଖୁବ୍ ଭଲରେ କଟୁ, ଜୀବନରେ କିଛି ନୂଆ ଶିଖିବାର, ଜାଣିବାର ସୁଯୋଗ ମିଳୁ, ଆଉ ବର୍ଷ ତମାମ ଆପଣମାନେ ଯେଉଁ ପରିଶ୍ରମ କରିଛନ୍ତି ସେଥିପାଇଁ ପରିବାର ସହ କିଛି ଦିନ ଖୁସି ଏବଂ ଆନନ୍ଦରେ ବିତୁ, ଏଥିପାଇଁ ମୋର ଶୁଭେଚ୍ଛା। ଆପଣ ସମସ୍ତଙ୍କୁ ମୋର ନମସ୍କାର, ଧନ୍ୟବାଦ।